ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ଏକ ମୁକ୍ତ, ସମାବେଶୀ ଏବଂ ସମୃଦ୍ଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଗଠନ ପାଇଁ କ୍ୱାଡ ରାଷ୍ଟ୍ରଗୋଷ୍ଠୀ ପ୍ରତିଶ୍ରତିବଦ୍ଧ, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ପର୍ଯ୍ୟଟନ କ୍ଷେତ୍ରରେ ବିଶ୍ୱସ୍ତରୀୟ ଶ୍ରେଷ୍ଠ ପରିଚାଳନା ପାଇଁ ଭାରତ ପକ୍ଷରୁ ପ୍ରସ୍ତୁତ ଡ୍ୟାସ୍ବୋର୍ଡକୁ G20 ମନ୍ତ୍ରୀସ୍ତରୀୟ ବୈଠକରେ ଦୃଢ଼ ସମର୍ଥନ. ଆଗାମୀ ବିଧାନସଭା ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ନେଇ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଆସନ୍ତାକାଲିଠାରୁ ଦୁଇଦିନିଆ ଝାଡ଼ଖଣ୍ଡ ଗସ୍ତ. ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଗଣତି ଜାରି, ଆଜି ପ୍ରକାଶ ପାଇପାରେ ଚୂଡ଼ାନ୍ତ ଫଳାଫଳ ଏବଂ ଚେନ୍ନାଇ ଟେଷ୍ଟରେ ଦୃଢ଼ ସ୍ଥିତିରେ ଭାରତ. ଏକ ମୁକ୍ତ, ସମାବେଶୀ ଏବଂ ସମୃଦ୍ଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଗଠନ ପାଇଁ କ୍ୱାଡ ରାଷ୍ଟ୍ରଗୋଷ୍ଠୀ ପ୍ରତିଶ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି. ଆମେରିକାର ଡେଲୱେୟାର୍ଠାରେ ଅନୁଷ୍ଠିତ କ୍ୱାଡ ନେତୃତ୍ୱ ଶିଖର ସମ୍ମିଳନୀରେ ଉଦ୍ଘାଟନୀ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି, ବର୍ତ୍ତମାନର ବୈଶ୍ୱିକ ପରିସ୍ଥିତିରେ କ୍ୱାଡ ରାଷ୍ଟ୍ରସମୂହ ଏକତ୍ରିତ ହୋଇ କାର୍ଯ୍ୟ କରିବା ମାନବ ସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ମୋଦି କହିଛନ୍ତି. କ୍ୱାଡ ରାଷ୍ଟ୍ରଗୋଷ୍ଠୀ ଆନ୍ତର୍ଜାତିକ ବ୍ୟବସ୍ଥା, ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ପ୍ରତି ସମ୍ମାନ ପ୍ରଦର୍ଶନ ସହ ସମସ୍ତ ପ୍ରସଙ୍ଗର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଗୁରୁତ୍ୱ ପ୍ରଦାନ କରିଥାଏ. ସ୍ୱାସ୍ଥ୍ୟ ନିରାପତ୍ତା, ଗୁରୁତ୍ୱପୂର୍ଣ୍ଣ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ, ଜଳବାୟୁ ପରିବର୍ତ୍ତନ ଓ ଦକ୍ଷତା ବିକାଶ ଭଳି କ୍ଷେତ୍ରକୁ ଅଧିକ ବିକଶିତ କରିବାର ଲକ୍ଷ୍ୟ କ୍ୱାଡ ରାଷ୍ଟ୍ରୀୟ ସମୂହ ମିଳିତ ଭାବେ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି. ଆସନ୍ତା 2025 କ୍ୱାଡ ଶିଖର ବୈଠକ ଭାରତରେ ଆୟୋଜନ ହେବା ନେଇ ଶ୍ରୀ ମୋଦି ଖୁସି ବ୍ୟକ୍ତ କରିଛନ୍ତି. କ୍ୱାଡ ଶିଖର ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଏକ ଘଣ୍ଟା ଧରି ଅନୁଷ୍ଠିତ ଏହି ବୈଠକରେ ଦୁଇ ନେତା ବୈଶ୍ୱିକ ରଣନୈତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ମତ ବିନିମୟ କରିଥିଲେ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆଲୋଚନା ଅତ୍ୟନ୍ତ ସକାରାତ୍ମକ ହୋଇଛି। ନ୍ୟୁୟର୍କଠାରେ ଆଜି ଭାରତୀୟ ସମୁଦାୟଙ୍କ ସହ ଏକ ସମାବେଶକୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଏଥିସହ ଅତ୍ୟାଧୁନିକ ଜ୍ଞାନକୌଶଳ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଲକ୍ଷ୍ୟ ନେଇ ଶ୍ରୀ ମୋଦି ଆମେରିକାର ଅଗ୍ରଣୀ କମ୍ପାନୀଗୁଡ଼ିକର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ନ୍ୟୁୟର୍କଠାରେ ଆସନ୍ତାକାଲି ଜାତିସଂଘ ସାଧାରଣ ସଭା ଭବିଷ୍ୟତ ଶିଖର ସମ୍ମିଳନୀକୁ ସମ୍ବୋଧନ କରିବେ। ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି, ଏକ ଉତ୍ତମ ଭବିଷ୍ୟତ ପାଇଁ ବହୁପକ୍ଷୀୟ ସମାଧାନ। ସୂଚନାଯୋଗ୍ୟ, ଗତକାଲି ଫିଲାଡେଲ୍ଫିଆ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତ ପ୍ରଶାନ୍ତ ମହାସାଗରୀୟ ଦେଶଗୁଡ଼ିକ ପାଇଁ ଗାଭି ଦି ଭ୍ୟାକ୍ସିନ୍ ମେଣ୍ଟ ଅଧୀନରେ 40 ନିୟୁତ ଡୋଜ୍ ଟିକା ପ୍ରଦାନ କରାଯିବ। କ୍ୱାଡ ଶିଖର ସମ୍ମିଳନୀ ଅବସରରେ ଆୟୋଜିତ କ୍ୟାନ୍ସର ମୁନ୍ ସଟ୍ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି, କର୍କଟ ରୋଗକୁ ଚିହ୍ନଟ, ଚିକିତ୍ସା ଏବଂ ପ୍ରତିହତ କରିବା ପାଇଁ ଏହି ପଦକ୍ଷେପ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଶ୍ରୀ ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମର ଆୟୋଜନ, ସୁଲଭ ତଥା ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ ଲକ୍ଷ୍ୟରେ କ୍ୱାଡ ରାଷ୍ଟ୍ରଗୋଷ୍ଠୀଙ୍କ ମିଳିତ ସଂକଳ୍ପକୁ ପ୍ରତିଫଳିତ କରୁଛି। କୋଭିଡ୍ ମହାମାରୀ ସମୟରେ ପ୍ରଶାନ୍ତ ମହାସାଗରୀୟ ଦେଶଗୁଡ଼ିକ ପାଇଁ କ୍ୱାଡ ରାଷ୍ଟ୍ରସମୂହ ଟିକା ପ୍ରଦାନ ନେଇ ପଦକ୍ଷେପ ଗ୍ରହଣ କରିଥିଲେ। ବର୍ତ୍ତମାନ କ୍ୱାଡ ଶିଖର ରାଷ୍ଟ୍ରସମୂହ ଗର୍ଭାଶୟ କର୍କଟ ଭଳି ରୋଗର ଆହ୍ୱାନର ମୁକାବିଲା କରିବାକୁ ମିଳିତ ଭାବେ କାର୍ଯ୍ୟ କରିବା ନେଇ ନିଷ୍ପତ୍ତି ନେଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। କର୍କଟ ରୋଗକୁ ପ୍ରତିହତ କରିବା ଲାଗି ପ୍ରତିଷେଧକ, ଚିହ୍ନଟ, ରୋଗ ନିର୍ଣ୍ଣୟ ଏବଂ ଚିକିତ୍ସାର ଏକ ସମନ୍ୱିତ ପଦ୍ଧତି ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି। ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ଯୋଜନା ଭାରତ ପ୍ରଚଳନ କରିଛି ଏବଂ ସମସ୍ତଙ୍କୁ ସୁଲଭ ମୂଲ୍ୟରେ ଔଷଧ ଉପଲବ୍ଧ କରାଇବା ଲକ୍ଷ୍ୟରେ ସ୍ୱତନ୍ତ୍ର କେନ୍ଦ୍ରମାନ ସ୍ଥାପନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସର୍ଭାଇକାଲ କର୍କଟ ରୋଗ ପାଇଁ ଭାରତ ନିଜସ୍ୱ ଟିକା ବିକଶିତ କରିଛି ଏବଂ କୃତ୍ରିମ ବୁଦ୍ଧିମତା ଉପଯୋଗ କରି ନୂତନ ଚିକିତ୍ସା ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତ ଏ କ୍ଷେତ୍ରରେ ନିଜର ଅଭିଜ୍ଞତା ଏବଂ ବିଶେଷଜ୍ଞତାକୁ ବାଣ୍ଟିବାକୁ ଇଚ୍ଛୁକ। ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ ପାଇଁ ଭାରତ ଦୃଷ୍ଟିକୋଣ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହ 7.5 ନିୟୁତ ଡଲାର ମୂଲ୍ୟର ନମୁନା କିଟ୍ ଓ ଟିକା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତ କହିଛନ୍ତି ପର୍ଯ୍ୟଟନ କ୍ଷେତ୍ରରେ ବିଶ୍ୱସ୍ତରୀୟ ଶ୍ରେଷ୍ଠ ପରିଚାଳନା ପାଇଁ ଭାରତ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଡ୍ୟାସ୍ବୋର୍ଡକୁ ଦୃଢ଼ ସମର୍ଥନ ମିଳିଛି। ବ୍ରାଜିଲ୍ଠାରେ ଅନୁଷ୍ଠିତ G20 ମନ୍ତ୍ରୀସ୍ତରୀୟ ବୈଠକରେ ଭାରତର ଏହି ପଦକ୍ଷେପକୁ ପ୍ରଶଂସା କରାଯାଇଛି। ସମ୍ମିଳନୀରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ଶେଖାବତ କହିଛନ୍ତି ସବୁଜ ପର୍ଯ୍ୟଟନ କ୍ଷେତ୍ରକୁ ତ୍ୱରାନ୍ୱିତ କରିବା ଲାଗି ଭାରତ ପ୍ରତିଶ୍ରତିବଦ୍ଧ ଏବଂ ସାମୁହିକ ସହଯୋଗକୁ ଗ୍ରହଣ କରିଛି। ନିରନ୍ତର ସାମାଜିକ ତଥା ଅର୍ଥନୈତିକ ବିକାଶ ଏବଂ ପ୍ରକୃତିକୁ ସୁହାଇବା ଭଳି ପର୍ଯ୍ୟଟନ ଓ ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ମନ୍ତ୍ରୀ ଶ୍ରୀ ଶେଖାବତ ଗୁରୁତ୍ୱ ଆରୋପ କରିଛନ୍ତି। ସବୁଜ ପର୍ଯ୍ୟଟନ, ଡିଜିଟାଲାଇଜେସନ୍, ଦକ୍ଷତା ବିକାଶ, ପର୍ଯ୍ୟଟନ ଏମ୍ଏସ୍ଏମ୍ଇ କ୍ଷେତ୍ର ଏବଂ ଲକ୍ଷ୍ୟସ୍ଥଳ ପରିଚାଳନା ଭଳି ପାଞ୍ଚଟି କ୍ଷେତ୍ର ପର୍ଯ୍ୟଟନର ବିକାଶକୁ ଅଧିକ ଗତିଶୀଳ କରିପାରିବ ବୋଲି ସେ କହିଛନ୍ତି। ଏହି ଅବସରରେ ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ସୁସଂହତ କରିବା ଲକ୍ଷ୍ୟରେ ବିଭିନ୍ନ ଦେଶର ପ୍ରତିପକ୍ଷଙ୍କ ସହ ମନ୍ତ୍ରୀ ଶ୍ରୀ ଶେଖାବତ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଝାଡ଼ଖଣ୍ଡରେ ଆଗାମୀ ବିଧାନସଭା ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବାକୁ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଆସନ୍ତାକାଲିଠାରୁ ଦୁଇଦିନିଆ ରାଞ୍ଚି ଗସ୍ତରେ ଯିବେ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କେ ରବି କୁମାର କହିଛନ୍ତି ମୁଖ୍ୟ ଆୟୁକ୍ତଙ୍କ ନେତୃତ୍ୱରେ ଆସିଥିବା ଦଳ ରାଞ୍ଚିଠାରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିବେ। ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ, ପୁଲିସ୍ ନୋଡାଲ୍ ଅଫିସର ଏବଂ କେନ୍ଦ୍ରୀୟ ସୁରକ୍ଷା ବଳର ସଂଯୋଜକଙ୍କ ସହ ନିର୍ବାଚନ ପ୍ରସ୍ତୁତି ନେଇ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା ବୈଠକ ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ, ଚଳିତ ବର୍ଷ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇପାରେ। କୋଲକାତା ଆର୍ଜିକର ମେଡିକାଲ କଲେଜ ହସ୍କିଟାଲ ମହିଳା ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ଜଡ଼ିତ ଅଭିଯୋଗରେ ସିବିଆଇ ତିନି ଜଣ ଡାକ୍ତରଙ୍କୁ ପଚରାଉଚରା କରିଛି। କୋଲକାତାର ସିଜିଓ କମ୍ପ୍ଲେକ୍ସଠାରେ ସେହି ଡାକ୍ତରମାନଙ୍କୁ ପଚରାଉଚରା ହୋଇଛି। ବର୍ଦ୍ଧମାନ ମେଡିକାଲ କଲେଜ, ଏସ୍ଏସ୍କେଏମ୍ କଲେଜ ଏବଂ ଆର୍ଜିକର ମେଡିକାଲ କଲେଜରେ ଏହି ଡାକ୍ତରମାନେ କାର୍ଯ୍ୟ କରୁଛନ୍ତି। ଆର୍ଜିକର ମେଡିକାଲ କଲେଜ ହସ୍କିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ଏମାନେ ଘନିଷ୍ଠ ବୋଲି ବିଶ୍ୱାସ କରାଯାଉଛି। ଶ୍ରୀଲଙ୍କାରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଗଣାଯାଇଥିବା ପୋଷ୍ଟାଲ ବାଲଟ ଫଳାଫଳ ଅନୁଯାୟୀ ଅନ୍ୟ ସବୁ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଏନ୍ପିପି ନେତା ଅନୁରା କୁମାର ଦିଶା ନାୟକେ ଅଗ୍ରଣୀ ରହିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ 75% ମତଦାନ ହୋଇଛି। ଗଣତି ସମୟରେ ସମ୍ଭାବ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗତ ରାତିରୁ ସମସ୍ତ ଦ୍ୱୀପାଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି। ଆଜି ଚୂଡ଼ାନ୍ତ ଫଳାଫଳ ଘୋଷଣା ନେଇ ପ୍ରୟାସ ଜାରି ରହିଛି ବୋଲି ନିର୍ବାଚନ ଆୟୁକ୍ତ ପ୍ରକାଶ କରିଛନ୍ତି। ଚେନ୍ନାଇ ଟେଷ୍ଟରେ ଭାରତ ବିପକ୍ଷରେ ବିଜୟ ପାଇଁ ବାଂଲାଦେଶ ସମ୍ମୁଖରେ ଏବେ ମଧ୍ୟ 357 ରନ୍ର ଆବଶ୍ୟକତା ରହିଛି। ଗତକାଲି ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ ତା'ର ଦ୍ୱିତୀୟ ଇନିଂସରେ 4 ୱିକେଟ୍ ବିନିମୟରେ 158 ରନ୍ ସଂଗ୍ରହ କରିଛି। 6 ୱିକେଟ୍ ହାତରେ ଥାଇ ବାଂଲାଦେଶ ଆଜି ଚତୁର୍ଥ ଦିନର ଖେଳ ଆରମ୍ଭ କରିବ। ନଜମୁଲ ହୁସେନ ସାନ୍ତୋ 51 ଏବଂ ସାକିବ୍ ଅଲ୍ ହସନ 5 ରନ୍ କରି କ୍ରିଜ୍ରେ ଅପରାଜିତ ଅଛନ୍ତି। 515 ରନ୍ର ବିଜୟ ଲକ୍ଷ୍ୟର ପିଛା କରି ବାଂଲାଦେଶ ଗତକାଲି ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ 3 ୱିକେଟ୍ ଅକ୍ତିଆର କରିଥିବାବେଳେ ଯଶପ୍ରୀତ ବୁମ୍ରା 1 ୱିକେଟ୍ ନେଇଛନ୍ତି। ପୂର୍ବରୁ ଭାରତ ଏହାର ପ୍ରଥମ ଇନିଂସରେ 376 ରନ୍ କରିଥିବାବେଳେ ଦ୍ୱିତୀୟ ଇନିଂସରେ 4 ୱିକେଟ୍ ବିନିମୟରେ 287 ରନ୍ କରି ପାଳି ସମାପ୍ତି ଘୋଷଣା କରିଥିଲା। ଭାରତ ପକ୍ଷରୁ ଶୁଭମନ ଗିଲ୍ ଏବଂ ରିଷଭ ପନ୍ଥ ଉଭୟ ଶତକ ହାସଲ କରିଥିଲେ। ବାଂଲାଦେଶ ଏହାର ପ୍ରଥମ ଇନିଂସରେ 149 ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ହଙ୍ଗେରୀର ବୁଦାପେଷ୍ଟଠାରେ ଖେଳିଥିବା ଚେସ୍ ଅଲମ୍ପିଆଡ୍ ପ୍ରତିଯୋଗିତାରେ ଭାରତ ଗତକାଲି ଶୀର୍ଷ ମାନ୍ୟତାପ୍ରାପ୍ତ ଆମେରିକାକୁ ପରାସ୍ତ କରିଛି। ଓପନ୍ ବିଭାଗରେ ଭାରତର ଗୁକେଶ ବିଶ୍ୱର ଦ୍ୱିତୀୟ ମାନ୍ୟତାପ୍ରାପ୍ତ ଫାବିଆନୋ କାରୁୱାଲାଙ୍କୁ ପରାସ୍ତ କରିଥିବାବେଳେ ଅର୍ଜୁନ ଆମେରିକା ଖେଳାଳି ଲେଇନିୟର ଡୋମିଗେଞ୍ଜ ପେରିଞ୍ଜଙ୍କୁ ପରାସ୍ତ କରିଛନ୍ତି। ଅନ୍ୟ ଖେଳାଳିଙ୍କ ମଧ୍ୟରେ ପ୍ରଜ୍ଞାନନ୍ଦ ପରାସ୍ତ ହୋଇଥିଲେ ମଧ୍ୟ ବିଦିତ ଗୁଜରାତି ମ୍ୟାଚ୍କୁ ଡ୍ର ରଖିବାରେ ସଫଳ ହୋଇଥିଲେ। ଏହି ପ୍ରଦର୍ଶନ ସହ ଭାରତ 10 ରାଉଣ୍ଡ ପରେ 19 ମ୍ୟାଚ୍ ପଏଣ୍ଟ ହାସଲ କରି ତାଲିକାର ଶୀର୍ଷରେ ରହିଛି। ମହିଳା ବର୍ଗରେ ଭାରତ ଚୀନ୍କୁ ପରାସ୍ତ କରିଛି। 17 ପଏଣ୍ଟ ସହ ଭାରତ କାଜାଖସ୍ତାନ ସହ ତାଲିକାର ଶୀର୍ଷ ସ୍ଥାନରେ ରହିଛି। ଫାଇନାଲ୍ ପର୍ଯ୍ୟାୟ ଭାରତୀୟ ସମୟ ଆଜି ଅପରାହ୍ନ 2:30 ଆରମ୍ଭ ହେବ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ଏକ ମୁକ୍ତ ସମାବେଶୀ ଏବଂ ସମୃଦ୍ଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଗଠନ ପାଇଁ କ୍ୱାଡ ରାଷ୍ଟ୍ରଗୋଷ୍ଠୀ ପ୍ରତିଶ୍ରତିବଦ୍ଧ, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପର୍ଯ୍ୟଟନ କ୍ଷେତ୍ରରେ ବିଶ୍ୱସ୍ତରୀୟ ଶ୍ରେଷ୍ଠ ପରିଚାଳନା ପାଇଁ ଭାରତ ପକ୍ଷରୁ ପ୍ରସ୍ତୁତ ଡ୍ୟାସ୍ବୋର୍ଡକୁ G20 ମନ୍ତ୍ରୀସ୍ତରୀୟ ବୈଠକରେ ଦୃଢ଼ ସମର୍ଥନ। ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଗଣତି ଜାରି, ଆଜି ପ୍ରକାଶ ପାଇପାରେ ଚୂଡ଼ାନ୍ତ ଫଳାଫଳ। ଚେନ୍ନାଇ ଟେଷ୍ଟରେ ଦୃଢ଼ ସ୍ଥିତିରେ ଭାରତ। ସମ୍ବାଦ ଏତିକିରେ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।